ନମସ୍କାର, ମୁଁ ଚାନ୍ଦିନୀ କିନ୍ନର, କଳିଙ୍ଗ ଷ୍ଟୁଡିଓ କିନ୍ନର ବସ୍ତୁରୁ କହୁଛି। ମୁଁ ଏଫେଷ୍ଟିଭରେ କାର୍ଯ୍ୟରତ ଅଛି। ସେଥିରେ ମଳ ନିଷ୍କାସନ ଓ ଗାଡି ଆସିବା ରେଜିଷ୍ଟର ଲେଖିବା ସେ କାମ ଆମେ ସମସ୍ତେ କରୁଛୁ। ବହୁତ ଭଲ ଲାଗୁଛି। ନମସ୍କାର।